ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ G20 ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ନେତାଙ୍କ ସହ ପାରସ୍ପରିକ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ନେଇ ଛତିଶଗଡ଼ ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଗିରଫ। ଦେଶର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ ଭାବେ କେ ସଞ୍ଜୟ ମୂର୍ତ୍ତି ନିଯୁକ୍ତ। ଏବଂ ଭାରତର ଯୋଗାପୂର୍ତ୍ତି ମହିଳା 18 ବର୍ଷରୁ କମ୍ ସ୍ପିଡ୍ କ୍ଲାଇମ୍ବିଂ ପ୍ରତିଯୋଗିତାରେ ଜିତିଲେ ରୌପ୍ୟ ପଦକ। ରିଓ ଡି ଜେନେରିଓଠାରେ ଚାଲିଥିବା G20 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍, ଇଟାଲୀ, ଫ୍ରାନ୍ସ, ନରୱେ, ପର୍ତ୍ତୁଗାଲ ଏବଂ ଇଣ୍ଡୋନେସିଆ ସମେତ ଅନ୍ୟ ଦେଶର ନେତାଙ୍କ ସହ ପାରସ୍ପରିକ ସମ୍ପର୍କ ଦୃଢ଼ କରିବା ନେଇ ସାକ୍ଷାତ ଆଲୋଚନା କରିଛନ୍ତି। ଶ୍ରୀ ମୋଦି ଗତକାଲି ରାତିରେ ତାଙ୍କ ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟାର୍ମର୍ଙ୍କ ସହ ବୈଠକ କରିଥିଲେ। ବୈଠକ ଫଳପ୍ରଦ ହୋଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଭାରତ ପାଇଁ ବ୍ରିଟେନ୍ ସହ ବ୍ୟାପକ ରଣନୈତିକ ଭାଗିଦାରୀକୁ ଅଗ୍ରାଧିକାର ଦିଆଯାଉଛି। ଆଗାମୀ ବର୍ଷଗୁଡ଼ିକରେ ଉଭୟ ଦେଶ ଶକ୍ତି, ନିରାପତ୍ତା, ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଘନିଷ୍ଠ ଭାବେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ଓ ବ୍ରିଟେନ୍ ବାଣିଜ୍ୟିକ ଏବଂ ସାଂସ୍କୃତିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ୍ ଅଲିମ୍ପିକ୍ସ ଏବଂ ପାରା ଅଲିମ୍ପିକ୍ସର ସଫଳ ଆୟୋଜନ ନିମନ୍ତେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ପ୍ରଶଂସା କରିଛନ୍ତି। ଉଭୟ ଭାରତ ଓ ଫ୍ରାନ୍ସ ମହାକାଶ, ଶକ୍ତି, କୃତ୍ରିମ ବୁଦ୍ଧିମତା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଯେଭଳି ଘନିଷ୍ଠ ଭାବେ କାର୍ଯ୍ୟ କରିବେ ସେ ନେଇ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଭାରତ ଓ ଫ୍ରାନ୍ସ ଉଭୟ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ କରିବା ଲାଗି କାର୍ଯ୍ୟ କରିବେ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି। ଶ୍ରୀ ମୋଦି ଓ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି ଦ୍ୱିପାକ୍ଷିକ ବୈଠକରେ ପ୍ରତିରକ୍ଷା, ନିରାପତ୍ତା, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି, ଉଭୟ ଦେଶ ମଧ୍ୟରେ ସଂସ୍କୃତି, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ସେ କହିଛନ୍ତି, ଭାରତ ଓ ଇଟାଲୀର ବନ୍ଧୁତା ଏକ ଉନ୍ନତ ବିଶ୍ୱ ଗଠନରେ ସହାୟକ ହୋଇପାରିବ। ଆଲୋଚନା ସମୟରେ ଉଭୟ ନେତା 2025-2029 ପର୍ଯ୍ୟନ୍ତ ପ୍ରସ୍ତାବିତ ମିଳିତ ରଣନୈତିକ କାର୍ଯ୍ୟଖସଡ଼ାକୁ ସ୍ୱାଗତ କରିଛନ୍ତି। ଏହା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି କୁହାଯାଇଛି। G20 ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନରୱେର ପ୍ରଧାନମନ୍ତ୍ରୀ ଜୋନାସ୍ ଗହର୍ ଷ୍ଟୋର୍ଙ୍କ ସହ ସାକ୍ଷାତ କରିଛନ୍ତି। ବିଶେଷକରି ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଏବଂ ଅର୍ଥନୀତି କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ନରୱେ ଦ୍ୱିପାକ୍ଷିକ ସମ୍ପର୍କକୁ ଆର୍କଟିକ୍ ନୀତି ଆହୁରି ସୁଦୃଢ଼ କରିଛି। ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ଏବଂ ଅର୍ଥନୈତିକ ଭାଗିଦାରୀ ଚୁକ୍ତି ସ୍ୱାକ୍ଷରିତ ହେବା ପରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ଓ ଅର୍ଥନୈତିକ ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି ଉଭୟ ନେତା ମତପୋଷଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବାଓ ସୁବିଆଣ୍ଟୋଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଆଲୋଚନାକାଳରେ ବାଣିଜ୍ୟ, ନିରାପତ୍ତା, ସ୍ୱାସ୍ଥ୍ୟସେବା, ଔଷଧ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କରେ ଉନ୍ନତି ଆଣିବା ଲାଗି ଉଭୟ ଦେଶ ସହମତ ହୋଇଛନ୍ତି। ଶ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, ଭାରତ ଇଣ୍ଡୋନେସିଆ କୂଟନୈତିକ ସମ୍ପର୍କକୁ 75 ବର୍ଷ ପୂରଣ ହୋଇଥିବାରୁ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଶ୍ରୀ ମୋଦି ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପର୍ତ୍ତୁଗାଲ ସହ ଦୀର୍ଘଦିନର ସମ୍ପର୍କକୁ ଭାରତ ଗୁରୁତ୍ୱ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଅକ୍ଷୟ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଅଧିକ ସହଯୋଗ ପାଇଁ ସୁଯୋଗ ସୃଷ୍ଟି ହୋଇଥିବା ଶ୍ରୀ ମୋଦି କହିଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକେ ଆସନ୍ତା ମାସରେ ଭାରତ ଗସ୍ତରେ ଆସିବେ। ଗତକାଲି କଲମ୍ବୋଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀଲଙ୍କାର ନବନିଯୁକ୍ତ ବୈଦେଶିକ ବ୍ୟାପାର ମନ୍ତ୍ରୀ ବିଜିଥା ହେରାତ୍ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ଦିଶାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ଆଲୋଚନା କରିବେ। ସାଧାରଣତଃ ଶ୍ରୀଲଙ୍କା ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଭାରତକୁ ପ୍ରଥମେ ଆସିବାର ପରମ୍ପରାକୁ ବଜାୟ ରଖି ଶ୍ରୀ ଦିଶାନାୟକେ ଏହି ଗସ୍ତ କରିବେ। ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି। ଆସନ୍ତାକାଲି 12 ଜିଲ୍ଲାର 38 ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 23 ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ବରହାଇଟ୍ ଆସନରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିର୍ବାଚନ ଲଢ଼ୁଥିବା ବେଳେ ଝାଡ଼ଖଣ୍ଡ ବିଜେପି ମୁଖ୍ୟ ବାବୁଲାଲ ମାରାଣ୍ଡି ଧନୱାଡ଼ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଏଜେଏସ୍ୟୁ ପାର୍ଟି ମୁଖ୍ୟ ସୁଦେଶ ମାହାତୋ ସିଲି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ଗନ୍ଦେ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଭାଇ ବସନ୍ତ ସୋରେନ ଡୁମ୍କା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ପର୍ଯ୍ୟାୟ ନିର୍ବାଚନରେ 528 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ। ସେମାନଙ୍କ ମଧ୍ୟରେ 52 ଜଣ ମହିଳା ପ୍ରାର୍ଥୀ ରହିଥିବା ଜଣାପଡ଼ିଛି। ପ୍ରାୟ 1,23,00,000ରୁ ଅଧିକ ମତଦାତା ଆସନ୍ତାକାଲି ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ। 12 ଯାକ ଜିଲ୍ଲାରେ ସୁରୁଖୁରୁରେ ଭୋଟ୍ ଗ୍ରହଣ କରିବା ଲାଗି 14,218 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଗୁଡ଼ିକ ମଧ୍ୟରୁ 7,000 ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ 600 କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଉଥିବା ସୂଚନା ମିଳିଛି। ମହାରାଷ୍ଟ୍ର ବିଧାନସଭାର 288 ଆସନ ନିମନ୍ତେ ଆସନ୍ତାକାଲି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶାସକ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ କ୍ଷମତା ବଜାୟ ରଖିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମହାବିକାଶ ଅଘାଡ଼ି ମେଣ୍ଟ ରାଜ୍ୟରେ ପୁଣି କ୍ଷମତାକୁ ଫେରିବା ଲାଗି ଉଦ୍ୟମ କରୁଛି। ଆସନ୍ତାକାଲି 4,136 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ ହେବ। ନିର୍ବାଚନରେ 2,086 ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି। ବିଜେପି 149 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା 81 ଏବଂ ଅଜିତ ପାୱାର ନେତୃତ୍ୱାଧୀନ ଏନ୍ସିପି 69 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ସେହିପରି କଂଗ୍ରେସ 101 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଶିବସେନା 95 ଓ ଶରଦ ପାୱାର ଏନ୍ସିପି 86 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ବହୁଜନ ସମାଜ ପାର୍ଟି ଏବଂ ଏଆଇଏମ୍ଆଇଏମ୍ ମଧ୍ୟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବହୁଜନ ସମାଜବାଦୀ ପାର୍ଟି 237 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏଆଇଏମ୍ଆଇଏମ୍ 17 ଆସନରେ ପ୍ରାର୍ଥୀ ଦେଇଛି। ଆସନ୍ତା 23 ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ ବିଧାନସଭାର 9 ଆସନ ଲାଗି ଆସନ୍ତାକାଲି ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ପ୍ରସ୍ତୁତି ଶେଷ ହୋଇଛି। ଉପନିର୍ବାଚନ ହେବାକୁ ଥିବା ଆସନଗୁଡ଼ିକ ହେଉଛି ମିରାପୁର, କୁର୍ଦାକି, କାରାହାଲ, କାଟ୍ରେହି, ସୀମାସାଉ, ଗାଜିଆବାଦ, ଖାଇର, ମାଝୁଆ ଓ ଫୁଲପୁର। କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ସିବିଆଇ ଛତିଶଗଡ଼ର ରାଜ୍ୟ ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ତମନ ସିଂ ସୋନୱାନୀଙ୍କୁ ଗିରଫ କରିଛି। ସିଜିପିଏସ୍ସି ଚୟନ ମାମଲାରେ ହୋଇଥିବା ଅନିୟମିତତା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏଥିସହିତ ଏହି ଅନିୟମିତତାରେ ସାମିଲ ହୋଇଥିବା ନେଇ ଏକ ଘରୋଇ ଷ୍ଟିଲ୍ କମ୍ପାନୀର ନିର୍ଦ୍ଦେଶକକୁ ମଧ୍ୟ ସିବିଆଇ ଗିରଫ କରିଛି। ଛତିଶଗଡ଼ ଲୋକସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୋନୱାନୀ ନିଜ ସମ୍ପର୍କୀୟମାନଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ନିଜ ପୁଅକୁ ଡେପୁଟି କଲେକ୍ଟର, ଭଣଜାକୁ ଡେପୁଟି ଏସ୍ପି, ଭାଣିଜୀକୁ ଶ୍ରମ ଅଧିକାରୀ ଏବଂ ପୁତ୍ରବଧୂକୁ ଡେପୁଟି କଲେକ୍ଟର ଓ ଭାଇବୋହୂକୁ ଜିଲ୍ଲା ଅବକାରୀ ଅଧିକାରୀ ନିଯୁକ୍ତି କ୍ଷେତ୍ରରେ ସେ ଅନିୟମିତତା କରିଥିବା ଜଣାପଡ଼ିଛି। କେ ସଞ୍ଜୟ ମୂର୍ତ୍ତିଙ୍କୁ ଭାରତର ପରବର୍ତ୍ତୀ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ ସିଏଜି ଭାବରେ ନିଯୁକ୍ତି ଦିଆଯାଇଛି। ଶ୍ରୀ ମୂର୍ତ୍ତି ଏବେ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। 2020 ଅଗଷ୍ଟରେ ସିଏଜି ଭାବେ ନିଯୁକ୍ତି ପାଇଥିବା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ଶ୍ରୀ ମୂର୍ତ୍ତି ଦାୟିତ୍ୱ ତୁଲାଇବେ। ଆଇଏଫ୍ଏସ୍ସି ଯୁବ ଏସିଆନ୍ କ୍ଲାଇମ୍ବିଂ ଚମ୍ପିୟନ୍ସିପ୍ରେ ଭାରତର ଯୋଗାପୂର୍ତ୍ତି ମହିଳା 18 କମ୍ ସ୍ପିଡ୍ କ୍ଲାଇମ୍ବିଂ ପ୍ରତିଯୋଗିତାର ଫାଇନାଲ୍ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଗତକାଲି ଜାମସେଦପୁରରେ ଅନୁଷ୍ଠିତ ଖେଳରେ ସେ 8.89 ସେକେଣ୍ଡରେ ଏହି ବିଜୟ ହାସଲ କରିଛନ୍ତି। ହାଇଦ୍ରାବାଦର ଗାଚିବୋଲି ଷ୍ଟାଡିୟମରେ ଭାରତ ମାଲେସିଆ ମଧ୍ୟରେ ଅନୁଷ୍ଠିତ ଫିଫା ଆନ୍ତର୍ଜାତିକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ 1-1 ଡ୍ର ହୋଇଛି। ଭାରତର ବ୍ରାଣ୍ଡନ୍ ଫର୍ଣ୍ଣାଣ୍ଡିଜ୍ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। 19ତମ G20 ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ଦେଶର ନେତାଙ୍କ ସହ ପାରସ୍ପରିକ ସମ୍ପର୍କ ଦୃଢ଼ କରିବା ନେଇ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆସନ୍ତାକାଲି ହେବାକୁ ଥିବା ଭୋଟ୍ ଗ୍ରହଣ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ। ଏବଂ ଦେଶର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ଭାବେ କେ ସଞ୍ଜୟମୂର୍ତ୍ତି ନିଯୁକ୍ତ। ସମ୍ବାଦ ଶେଷ ହେଲା।